ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଦେଶର କୃତ୍ରିମ ବୁଦ୍ଧିମତା ସମ୍ପର୍କିତ କ୍ଷମତା ବିଷୟରେ ସମଗ୍ର ବିଶ୍ୱ ଅବଗତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ଚାଷୀ ହିରୋଦ ପଟେଲଙ୍କୁ କଲେ ପ୍ରଶଂସା. ଭାରତ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ଘୋଷଣାନାମାକୁ ଆନ୍ତର୍ଜାତୀୟ ସଂଗଠନ ସମେତ 99 ରାଷ୍ଟ୍ରର ସମର୍ଥନ. ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନିର୍ବାଚନ ଅଧିକାରୀଙ୍କ ଜାତୀୟ ସମ୍ମିଳନୀ ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ହେବ ଅନୁଷ୍ଠିତ. ଜାମ୍ମୁ କାଶ୍ମୀରର କିସ୍ତୱାରଠାରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ 2 ସନ୍ତାସବାଦୀ ନିହତ. ଏବଂ ଆଇସିସି ପୁରୁଷ T20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ Super-8 ପର୍ଯ୍ୟାୟ ମ୍ୟାଚ୍ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଦେଶର ଏଆଇ ସମ୍ପର୍କିତ କ୍ଷମତା ବିଷୟରେ ସମଗ୍ର ବିଶ୍ୱ ଅବଗତ ହୋଇପାରିଛି. ଭାରତ ଆରମ୍ଭ କରିଥିବା ମେକ୍ ଇନ୍ ଇଣ୍ଡିଆ ଏଆଇ ମଡେଲ ସମ୍ପର୍କରେ ସମସ୍ତେ ଅବଗତ ହୋଇପାରିଛନ୍ତି ବୋଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଚାଷୀ ଏବେ ଉତ୍ପାଦନ ସହିତ ଗୁଣବତ୍ତା, ମୂଲ୍ୟ ଶୃଙ୍ଖଳ ଏବଂ ନୂତନ ବଜାର ଉପରେ ଧ୍ୟାନ ଦେଉଛନ୍ତି. ଓଡ଼ିଶାର ସୁନ୍ଦରଗଡ଼ର ହିରୋଦ ପଟେଲଙ୍କ ଚାଷ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ଜମିର ଉଚିତ ବ୍ୟବହାର, ଜଳ ସଞ୍ଚୟ ଏବଂ ଅତିରିକ୍ତ ଆୟ ସମ୍ଭାବନାକୁ ସେ ସାକାର କରିପାରିଛନ୍ତି. ଶ୍ରୀ ପଟେଲ ତାଙ୍କ ଫାର୍ମର ପୋଖରୀ ଉପରେ ଏକ ଶକ୍ତ ଜାଲି ତିଆରି କରି ସେଥିରେ ଲତା ପନିପରିବା ଚାଷ କରିଛନ୍ତି. ପୋଖରୀର ଚାରିପାଖରେ କଦଳୀ, ଗୁଆ ଏବଂ ନଡ଼ିଆ ଗଛ ଲଗାଇବା ସହ ପୋଖରୀରେ ମାଛ ଚାଷ କରୁଛନ୍ତି.
कि हमारे किसान अब सिर्फ उत्पादन नहीं बल्कि गुणवत्ता और नए बाजारों पर भी ध्यान दे रहे हैं. ओडिशा में हिरोद पटेल नाम के एक युवा किसान से जुड़ी जानकारी वाकई बहुत प्रेरक है. करीब 8 पहले तक वे अपने पिता शिवशंकर पटेल के साथ पारंपरिक ढंग से धान की खेती करते थे, लेकिन उन्होंने खेती को नए नजरिए से देखना शुरू किया. आज दूर दूर से किसान उनका मॉडल देखने आते हैं.
ଶ୍ରୀ ମୋଦି କେରଳ ତଥା ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ କୃଷି ଉତ୍ପାଦ ଉପରେ ଆଲୋକପାତ କରିଛନ୍ତି. ଏହି ଉତ୍ପାଦ ଏବେ ଆକାଶପଥରେ ସହଜରେ ବିଦେଶରେ ପହଞ୍ଚପାରୁଛି. ଶ୍ରୀ ମୋଦି କୃଷି ଉତ୍ପାଦଗୁଡ଼ିକର ସ୍ୱାଦ, ଗୁଣବତ୍ତା ଏବଂ ଜିଆଇ ଟ୍ୟାଗ୍ ଉପରେ ଆଲୋକପାତ କରିଛନ୍ତି. ଡିଜିଟାଲ୍ ଠକେଇ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି. KYC କିମ୍ବା ପୁନଃ KYC କେବଳ ବ୍ୟାଙ୍କ ଶାଖା, ସରକାରୀ ଆପ୍ ଏବଂ ନିର୍ଦ୍ଧାରିତ ମାଧ୍ୟମରେ ବ୍ୟବହାର କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅଙ୍ଗଦାନ ସମ୍ପର୍କରେ ଆଲୋକପାତ କରି ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ସହିତ ଚିକିତ୍ସା ଗବେଷଣା କ୍ଷେତ୍ରକୁ ଅଧିକ ସଶକ୍ତ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ରାଜାଜୀ ଉତ୍ସବ ପାଳନ ହେବାକୁ ଯାଉଛି. ଏହି ଅବସରରେ ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ପ୍ରାଙ୍ଗଣରେ ଶ୍ରୀ ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ଉନ୍କୋଚିତ ହେବ. 1 ପର୍ଯ୍ୟନ୍ତ ଏହି ସମାରୋହ ଜାରି ରହିବା ସହ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍ତି. ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ ନ ହୋଇ ଆନ୍ତରିକତା ଓ ମାନସିକ ଦୃଢ଼ତାର ସହ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ଦେଶକୁ ଆତ୍ମନିର୍ଭରଶୀଳ ଭାବେ ଗଢ଼ି ତୋଳିବା ଲାଗି ସ୍ୱଦେଶୀ ସାମଗ୍ରୀ କ୍ରୟ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ ଆପଣେଇବା ଲାଗି ଦୋହରାଇଛନ୍ତି. ପ୍ରଧାନମନ୍ତ୍ରୀ ପବିତ୍ର ରମଜାନ ମାସ ଓ ଆଗାମୀ ହୋଲି ପର୍ବ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଗୃହୀତ ନୂଆଦିଲ୍ଲୀ ଘୋଷଣାନାମାକୁ ଆନ୍ତର୍ଜାତୀୟ ସଂଗଠନ ଏବଂ 99 ରାଷ୍ଟ୍ର ସମର୍ଥନ କରିଛନ୍ତି. ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶ ତ୍ୱରାନ୍ୱିତ ଦିଗରେ ବିଶ୍ୱସ୍ତରରେ ସର୍ବସମ୍ମତିକ୍ରମେ ଏହା ଆଦୃତ ହୋଇପାରିଛି. ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ବ୍ରାଜିଲ, ସଂଯୁକ୍ତ ଆରବ ଏମିରେଟ୍ସ, କାନାଡ଼ା, ଇସ୍ରାଏଲ୍, ବ୍ରିଟେନ୍, ଚୀନ୍, ଜାପାନ, ଆମେରିକା, ରୁଷ, ସାଉଦି ଆରବ, ସିଙ୍ଗାପୁର ଏବଂ ବାଂଲାଦେଶ ରହିଛନ୍ତି. ନୂଆଦିଲ୍ଲୀରେ ଗତ ଶୁକ୍ରବାର ଶେଷ ହୋଇଥିବା ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରୁ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ. ସମ୍ମିଳନୀରେ ସର୍ବଜନ ହିତାୟ, ସର୍ବଜନ ସୁଖାୟ ବାର୍ତ୍ତା ନେଇ ମାନବ ସମାଜ ମଧ୍ୟରେ ସମାନତା ଏବଂ କୃତ୍ରିମ ବୁଦ୍ଧିମତାର ପ୍ରଭାବ ଦ୍ୱାରା ସମସ୍ତେ ଉପକୃତ ହେବା ସମ୍ପର୍କରେ ଘୋଷଣାନାମା ପ୍ରକାଶ ପାଇଥିଲା. ନୂଆଦିଲ୍ଲୀରେ ଶେଷ ହୋଇଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଓ ପ୍ରଦର୍ଶନୀରେ ନୀତି ନିର୍ଦ୍ଧାରକ ଶିଳ୍ପପତି ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ମାନେ ଏଆଇ ସମ୍ପର୍କିତ ସମସ୍ୟାର ସମାଧାନ ଏବଂ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହା ପରସ୍କର ମଧ୍ୟରେ ମତ ବିନିମୟ କରିବା ଲାଗି ଏକ ପ୍ରକୃଷ୍ଟ ମଞ୍ଚ ହୋଇପାରିଥିଲା। ଏଥିରେ 500ରୁ ଉର୍ଦ୍ଧ୍ୱ ଏଆଇ ନେତା 100ରୁ ଉର୍ଦ୍ଧ୍ୱ ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ 150 ଶିକ୍ଷାବିତ୍ ଓ ଗବେଷକ ଏବଂ ପ୍ରାୟ 400 ମୁଖ୍ୟ ବୈଷୟିକ ଅଧିକାରୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଓ ପ୍ରଦର୍ଶନୀ ପାଇଁ ଜନସାଧାରଣଙ୍କ ପକ୍ଷରୁ ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। 500,000ରୁ ଉର୍ଦ୍ଧ୍ୱ ଦର୍ଶକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ଭାରତର କୃଷି କ୍ଷେତ୍ରରେ ସହାୟକ ହେବ। ଏହା ଦେଶର ଆର୍ଥିକ ସ୍ଥିତିରେ 70,000 କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଦିଗରେ ସାହାଯ୍ୟ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ମୁମ୍ବାଇଠାରେ ଅନୁଷ୍ଠିତ ଏଆଇ ଫୋର୍ କୃଷି 2026 ସମ୍ମିଳନୀର ଉଦ୍ଘାଟନ ଅଧିବେଶନରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି ପ୍ରାୟ 60 କୋଟି ଲୋକ କୃଷି କ୍ଷେତ୍ରରେ ନିର୍ଭରଶୀଳ ଥିବାବେଳେ ଜଳବାୟୁ ପରିବର୍ତ୍ତନ, ପରିବେଶ ଅବକ୍ଷୟ, ସ୍ୱାସ୍ଥ୍ୟ ସମସ୍ୟା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ସେ କହିଛନ୍ତି ଏଆଇ କୃଷକମାନଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ସେମାନଙ୍କୁ ସ୍ୱଳ୍ପ ସମୟରେ ଅଧିକ ଉତ୍ପାଦନ ପାଇଁ ସୁଯୋଗ ପ୍ରଦାନ କରିବ। ସେହିପରି ପାଣିପାଗ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି, ଶସ୍ୟ ଆକଳନ, ସତର୍କତାମୂଳକ ସୂଚନା ଆଦି ସମ୍ପର୍କିତ ତଥ୍ୟ କୃଷକମାନଙ୍କୁ ଏଆଇ ଯୋଗାଇଦେବ। କୃତ୍ରିମ ବୁଦ୍ଧିମତା ସମ୍ପର୍କିତ କୃଷି କ୍ଷେତ୍ରରେ ଭାରତକୁ ବିଶ୍ୱସନୀୟ ନେତା ଭାବେ ଗଢ଼ି ତୋଳିବା ଲାଗି ଅଂଶୀଦାରମାନେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନିର୍ବାଚନ ଅଧିକାରୀଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜିତ ହେବ। ନିର୍ବାଚନ ପ୍ରକ୍ରିୟା ଏବଂ ଏହାର ପରିଚାଳନା ସମ୍ପର୍କରେ ପ୍ରସ୍ତୁତି ତଥା ସ୍ୱଚ୍ଛ ଓ ଅବାଧ ନିର୍ବାଚନର କାର୍ଯ୍ୟକାରିତାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀରେ ଆୟୋଜନ କରାଯାଉଛି। ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ଇଭିଏମ୍ ଏବଂ ଭୋଟର ତାଲିକା ପ୍ରସ୍ତୁତି ଉପରେ ମତ ବିନିମୟ ହେବାର ଆଶା କରାଯାଉଛି। ଜାମ୍ମୁ କାଶ୍ମୀରର କିସ୍ତିୱାର ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଅପରେସନ୍ ତ୍ରାସି 1 ଅଧୀନରେ ସୁରକ୍ଷା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ 2 ଜଣ ସନ୍ତାସବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ଚାତ୍ରୁର ପାସକୁଟ ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବା ସୂଚନା ମିଳିବା ପରେ ଆଜି ସକାଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା। ପାକିସ୍ତାନର ଜୈସ୍ ଇ ମହମ୍ମଦ ଗୋଷ୍ଠୀର ଏହି ସନ୍ତାସବାଦୀମାନେ ହୋଇଥିବା ଜଣାପଡ଼ିଛି। ସେନା ଯବାନ, ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ପକ୍ଷରୁ ମିଳିତ ତଲାସୀ ଅଭିଯାନ ହୋଇଥିଲା। ସନ୍ତାସବାଦୀମାନଙ୍କଠାରୁ 2 AK-47 ରାଇଫଲ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ସେନା ଯବାନଙ୍କ ପକ୍ଷରୁ ଘେରାଉ କରି ରଖାଯାଇଛି। ସମଗ୍ର ଦେଶରେ ରାଜ୍ୟ ବିଧାୟକମାନଙ୍କ କାର୍ଯ୍ୟଦକ୍ଷତାରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ନିମନ୍ତେ ଦିଲ୍ଲୀ ବିଧାନସଭା ବାଚସ୍କତି ବିଜେନ୍ଦର ଗୁପ୍ତା ଜାତୀୟ ବିଧାୟକ ସୂଚୀ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଏହି ସୂଚୀ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟିତ୍ୱ ପ୍ରତିପାଦିତ କରିବ ଏବଂ ଏଥିରୁ ସୁଫଳ ମିଳିବ। ପୁଣେଠାରେ ଏମ୍ଆଇଟି ୱାର୍ଲଡ ପିସ୍ ୟୁନିଭର୍ସିଟି ଏବଂ ଏମ୍ଆଇଟି ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଭାରତୀୟ ଛାତ୍ର ସଂସଦର 5ଦଶ ସଂସ୍କରଣର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ଗୁପ୍ତା ଏହା କହିଛନ୍ତି। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗ୍ବିଜୟ ସିଂ ଏବଂ ହାମ୍ବର୍ଗ ଜର୍ମାନୀ ୱାଲ୍ଟର ଲିଲ୍ ଫିଲର ଜଳବାୟୁ ପରିବର୍ତ୍ତନ ପରିଚାଳନା ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ୟୁକ୍ରେନ୍ର ଲିଭ୍ଠାରେ ଗତକାଲି ମଧ୍ୟରାତ୍ରିରେ ବିସ୍ଫୋରଣ ଘଟି ଜଣେ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ ହେବା ସହ 24 ଜଣ ଆହତ ହୋଇଛନ୍ତି। ପୁଲିସ୍ ପକ୍ଷରୁ କୁହାଯାଇଛି ପୁଲିସ୍ର ପାଟ୍ରୋଲିଂ ବେଳେ ପ୍ରଥମ ବିସ୍ଫୋରଣ ହୋଇଥିବାବେଳେ ଏହା ପରେ ପରେ ଅନ୍ୟ ଏକ ବିସ୍ଫୋରଣ ହୋଇଥିଲା। ଲିଭ୍ର ମେୟର ଆଣ୍ଡ୍ରି ସାଡୋଭି ଏହା ଆତଙ୍କବାଦର କାର୍ଯ୍ୟକଳାପ ବୋଲି ବର୍ଣ୍ଣନା କରିଛନ୍ତି। ଭାରତୀୟ ମହିଳା ଏ କ୍ରିକେଟ୍ ଦଳ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ 2026 ଟାଇଟଲ୍ ହାସଲ କରିଛି। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଦଳ ବାଂଲାଦେଶ ଏ ଦଳକୁ 46 ରନ୍ରେ ପରାସ୍ତ କରି ଏହି ବିଜୟ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 135 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 88 ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ 2026ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୁପର 8 ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦକ୍ଷିଣ ଆଫ୍ରିକା 2 ଓଭରରେ ଗୋଟିଏ ୱିକେଟ୍ ହରାଇ 10 ରନ୍ ସଂଗ୍ରହ କରିଛି। ସୁପର 8 ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ରେ ଶ୍ରୀଲଙ୍କାର କାଲେକେଲେ ଆନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ ଦଳ 51 ରନ୍ରେ ବିଜୟୀ ହୋଇଛି। ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପାଇଁ 147 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଂଲଣ୍ଡ ନିର୍ଦ୍ଧାରିତ 20 ଉପରେ 9 ୱିକେଟ୍ ବିନିମୟରେ 146 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ଶ୍ରୀଲଙ୍କା ଦଳ 16 ଓଭର 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 95 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର କୃତ୍ରିମ ବୁଦ୍ଧିମତା ସମ୍ପର୍କିତ କ୍ଷମତା ବିଷୟରେ ସମଗ୍ର ବିଶ୍ୱ ଅବଗତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ଭାରତ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ଘୋଷଣାନାମାକୁ ଆନ୍ତର୍ଜାତୀୟ ସଂଗଠନ ସମେତ 89 ରାଷ୍ଟ୍ରର ସମର୍ଥନ। ଏବଂ ଜାମ୍ମୁ କାଶ୍ମୀରର କିସ୍ତୱାରଠାରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ 2 ଆତଙ୍କବାଦୀ ନିହତ। ସମ୍ବାଦ ଶେଷ ହେଲା।